ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସୁଭଦ୍ରା ଯୋଜନା ଥି ଆଜି ରାଜ୍ୟର 4,57,000 ଅଧିକା ମହିଳାଙ୍କୁ 315 କୋଟି ଅଧିକା ଟଙ୍କାର ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବା। ଏଥି 1,78,398 ଜଣ ନୂଆ ହିତାଧିକାରୀ ଅଛନ୍। ଭୁବନେଶ୍ୱର ଓୟୁଟି ଶିକ୍ଷା ସଦନ ପରିସରନ ଦିନର 10:30 ବଜେ ଗୋଟିଏ ଖାସ କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହିତାଧିକାରୀମାନଙ୍କୁ ସାହାଯ୍ୟ ଟଙ୍କା ବାଣ୍ଟବେ। ଜଳସମ୍ପଦ ବିଭାଗ ତରଫରୁ ଚାଲିଥିବା ପାଣି ପଞ୍ଚାୟତ ପକ୍ଷ 2026 ଆଜି ଉଦ୍ଯାପିତ ହେବା। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହେବାରେ ଥିବା ରାଜ୍ୟସ୍ତରୀୟ ଉଦ୍ଯାପନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆନ ଆଇଷ୍ଠାନ କୃଷି ଓଡ଼ିଶା 2026 ସମ୍ମିଳନୀର ଶୁଭାରମ୍ଭ ହେବା। ସମ୍ମିଳନୀ 3 ଦିନ ତକ ଚାଲିବା। ଏ ବଛର ସମ୍ମିଳନୀଟି ଜଳବାୟୁ ଅନୁକୂଳ ମେସିନ୍ ଆକର୍ଷଣ ସାଜବା। ସମ୍ମିଳନୀଟି 15,000 ଅଧିକ ଚାଷୀ ଯୋଗ ଦେବେ। 60 ଜଣ ଜାତୀୟ ଅନ୍ତର୍ଜାତୀୟ ସ୍ତରର ନାଁ କରା ବୈଜ୍ଞାନିକ ଆଉ ବକ୍ତା ବିଲ୍ ସାମିଲ ହେବେ। 12 ବୈଷୟିକ ଅଧିବେଶନ ଥି ଓଡ଼ିଶାର କୃଷିର ଏଚ୍ନିର୍ସ୍ଥିତି ପ୍ରଦର୍ଶନ କରାଯିବା ବୋଲି ଗଲାକାଲି ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍। ରାଜ୍ୟ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଆଉ ତାକେ ନେଇକରି ରହୁଥିବା ସମସ୍ୟା ବାବଦେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଲାକାଲି ସମୀକ୍ଷା କରିଛନ୍। ଭୁବନେଶ୍ୱର ଲୋକସେବା ଭବନ ନହୋଇଥିବା ସମୀକ୍ଷା ବୈଠକଟି ଭିନ୍ ଭିନ୍ ବିଭାଗର ସଚିବ ଓ ଜିଲ୍ଲାପାଳମାନେ ଆବାସୀ ଜରିଆରେ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଭିତ୍ତିଭୂମି ପ୍ରକଳ୍ପମାନଙ୍କର ସମୀକ୍ଷା କରିକି ଧାରି ସମୟ ଭିତରେ ସେସବୁକେ ସାରବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏଥିଲାଗି ଅଧିକାରୀମାନେ ମଝି ମଝିତି କାମକାଜ ଅଗ୍ରଗତି ସମୀକ୍ଷା କରବାରକେ ସେ ପରାମର୍ଶ ଦେଇଛନ୍। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଗଲାକାଲି ବିଭାଗର ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଚଳିତ ଆର୍ଥିକ ବର୍ଷରେ ଅନ୍ତ୍ୟୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା ସହିତ ଗ୍ରାମୀଣ ଗୃହ ନିର୍ମାଣ ଆଉ ଗ୍ରାମୀଣ ଜଳ ଯୋଗାଣ ଯୋଜନାର ପ୍ରକଳ୍ପ ଭିତ୍ତିକ ବଜେଟ୍ ବିନିଯୋଗ ଭାବେ ସମୀକ୍ଷା କରାଯାଇଛି। ନିର୍ମାଣ କାମ ସବୁ ଉନ୍ନତ ଧରଣର କରବାର ସହିତ ଧାରିତ ସମୟ ଅନୁସାରେ କାମ ସରବାକେ ମନ୍ତ୍ରୀ ଶ୍ରୀ ନାୟକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ସରକାର ଗଲାକାଲି ଗୁଟ୍ଖା, ପାନମସଲା, ଜର୍ଦ୍ଦା, ଖଇନୀ, ତମାଖୁ ଓ ନିକୋଟିନ୍ ଯୁକ୍ତ ସବୁ ପ୍ରକାର ଦରବର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ବିକ୍ରି ବଟା ଉପରେ କଟକଣା ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜନସ୍ୱାସ୍ଥ୍ୟ ସୁରକ୍ଷାକେ ନଜରଟି ରଖିକରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିବାର ଜଣାପଡ଼ିଛି। ଏହି ପ୍ରତିବନ୍ଧକ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ 2006 ଆଉ ଖାଦ୍ୟ ସୁରକ୍ଷା ଓ ମାନକ ବିକ୍ରି କଟକଣା ଓ ନିୟନ୍ତ୍ରଣ ଅଧିନିୟମ 2011 ଅନୁସାରେ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଗତି ପ୍ଲାଟଫର୍ମ ଜରିଆରେ 2024 ଜୁନ୍ ମାସ ନୁ 2025 ଡିସେମ୍ବର ମାସ ଭିତରେ ଓଡ଼ିଶାର 59,435 କୋଟି ଟଙ୍କାର 8 ପ୍ରମୁଖ ପ୍ରକଳ୍ପକେ ନେଇକରି ଥିବା 11 ସମସ୍ୟାର ସମାଧାନ କରାଯାଇଛି। 2025 ମସିହା ଅଗଷ୍ଟ 11 ତାରିଖ ହୋଇଥିବା 49 ପ୍ରଗତି ବୈଠକ ଥି ରାଜ୍ୟ ଉନ୍ନୟନ ପ୍ରକଳ୍ପମାନଙ୍କର ସୁରୁଖୁରୁତି କାର୍ଯ୍ୟାନ୍ୱୟନ ଲାଗି ଓଡ଼ିଶା ସରକାର ରାଜ୍ୟସ୍ତରୀୟ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍ ପିଏମ୍ଜି ବ୍ୟବସ୍ଥା ଲାଗୁ କରିଥିଲେ। ପିଏମ୍ଜି ପୋର୍ଟାଲ ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ପ୍ରକାରର ତଥ୍ୟ ସୁରକ୍ଷିତ ଭାବେ ରଖାଯାଇକରି ତଦାରଖ କରାଯାଇଛି। ଭାରତୀୟ ନିର୍ବାଚନ ଆୟୋଗ ଇସିଆଇ ତରଫରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଗଲାକାଲିଠାରୁ 3-ଦିନିଆ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ 2026 ମୂଲିଛି। ସମ୍ମିଳନୀଟି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର, ନିର୍ବାଚନ ଆୟୁକ୍ତ ଡକ୍ଟର ସୁଖବୀର ସିଂ ସାନ୍ଧୁ ଓ ଡକ୍ଟର ବିବେକ ଯୋଶୀ ଯୋଗ ଦେଇକରି 60 ଜଣ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ। ଉଦ୍ଘାଟନୀ ସଭାତି 1,000 ଜଣ ଅତିଥି, 42 ନିର୍ବାଚନ ପରିଚାଳନା ସଂସ୍ଥା, 27 ଦେଶ ରାଜଦୂତ ଆଉ ଉଚ୍ଚାୟୁକ୍ତ, 57 ଅଧିକ ଜାତୀୟ ସଂସ୍ଥାର ବିଶେଷଜ୍ଞ ଓ ଭିନ୍ ଭିନ୍ ରାଜ୍ୟର 36 ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 25 ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 130 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। 2028 ବିଶ୍ୱ ଆଥ୍ଲେଟିକ୍ ଇଣ୍ଡୋର ଚାମ୍ପିୟନ୍ସିପ୍ ଖେଲ ଆୟୋଜନ ଲାଗି ହେବାରକେ ଥିବା ବିଟ୍ ପ୍ରକ୍ରିୟା ଥି ଏଥର ଭାରତ ବିଲ୍ ସାମିଲ ହେବା। ଏଥିଲାଗି ବିଶ୍ୱ ଆଥ୍ଲେଟିକ୍ସ ଆର୍ ଭାରତ ଆଥ୍ଲେଟିକ୍ସ ମହାସଂଘର ଗୋଟିଏ ପ୍ରତିନିଧି ଦଳ ଗଲାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନ କରିଛନ୍। ସେମାନେ ଷ୍ଟାଡିୟମ୍ ଭିତରେ ଥିବା ଇଣ୍ଡୋର ଆଥ୍ଲେଟିକ୍ ସେଣ୍ଟର ଆର୍ ଅଲଗା ସୁବିଧା ତଦାରଖ କରିଥିଲେ। ତା'ର ଉତ୍ତରୁ କ୍ରୀଡ଼ା ଆଉ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ଅଧ୍ୟକ୍ଷତାରେ ହୋଇଥିବା ଗୋଟିଏ ବୈଠକରେ ସାମିଲ ହୋଇଥିଲେ। ପାଣିପାଗ ପଶ୍ଚିମା ଝଡ଼ ପ୍ରଭାବ ଥି ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛେ। ଏବେ 4-5 ଦିନ ତକ ପାଗ ଏନ୍ତା ରହିବା। ରାଜ୍ୟ 10 ଜାଗାନ ହାଲକାନୁ ମଧ୍ୟମ କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।